ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ସଂସଦର ସ୍ୱତନ୍ତ୍ର ଅଧିବେଶନ ଆଜିଠାରୁ ଶନିବାର ପର୍ଯ୍ୟନ୍ତ ଚାଲିବ। ଅଧିବେଶନ ସମୟରେ ଲୋକସଭାରେ ଆସନ ସଂଖ୍ୟା ବୃଦ୍ଧି ଏବଂ ମହିଳା ସଂରକ୍ଷଣ ଆଇନ ନାରୀ ଶକ୍ତି ବନ୍ଦନ ଅଧିନିୟମ ଆଗତ କରାଯିବ। କେନ୍ଦ୍ର ସରକାର 2029 ସୁଦ୍ଧା ନାରୀ ଶକ୍ତି ବନ୍ଦନ ଅଧିନିୟମକୁ କାର୍ଯ୍ୟକାରୀ କରିବା ପାଇଁ ଲକ୍ଷ୍ୟ ରଖିଛନ୍ତି। ମହିଳା ସଂରକ୍ଷଣ ଆଇନ ଅନୁଯାୟୀ ଲୋକସଭା ଓ ବିଧାନସଭାଗୁଡ଼ିକରେ ମହିଳାଙ୍କ ପାଇଁ 33% ସ୍ଥାନ ସଂରକ୍ଷଣ ରହିବ। ଏହି ପରିପ୍ରେକ୍ଷୀରେ ଆସନ୍ତାକାଲି ଓ ଶନିବାର ଦିନ ଦେଶର 7 ପ୍ରମୁଖ ସହର ଦିଲ୍ଲୀ, କଟକ, ପାଟନା, ମୁମ୍ବାଇ, ଇନ୍ଦୋର, ବେଙ୍ଗାଲୁରୁ ଏବଂ ଜୟପୁରରେ ନାରୀ ଶକ୍ତିବନ୍ଦନ ଦୌଡ଼ ଆୟୋଜନ ହେବ। ଦେଶବ୍ୟାପୀ ଆଜିଠାରୁ ଜନଗଣନାର ଦ୍ୱିତୀୟ ପର୍ଯ୍ୟାୟ ଆରମ୍ଭ ହେଉଛି। ଜନସଂଖ୍ୟା, ଗୃହ ଓ ସାମାଜିକ ତଥା ଅର୍ଥନୈତିକ ସୂଚକାଙ୍କ ଉପରେ ଜନଗଣନାରେ ବଡ଼ ଧରଣର ତଥ୍ୟ ସଂଗ୍ରହ କରାଯିବ। ଆଜିଠାରୁ ଆରମ୍ଭ ହେଉଥିବା ଦ୍ୱିତୀୟ ପର୍ଯ୍ୟାୟ ଜନଗଣନା ମଇ ମାସ 15 ପର୍ଯ୍ୟନ୍ତ ଚାଲିବ। ଜନଗଣନାକାରୀମାନେ ଘରକୁ ଘର ବୁଲି ପ୍ରାୟ 33 ବିଷୟରେ ତଥ୍ୟ ସଂଗ୍ରହ କରିବେ। ରାଜ୍ୟରେ ଜନଗଣନା ପାଇଁ 1,20,000 ଅଧିକ ଶିକ୍ଷକ ଓ କର୍ମଚାରୀ ସାମିଲ ହୋଇଛନ୍ତି। ପ୍ରଥମ ପର୍ଯ୍ୟାୟରେ ଚଳିତ ମାସ ପହିଲାରୁ ଗତକାଲି ପର୍ଯ୍ୟନ୍ତ ଅନ୍ଲାଇନ୍ ଜରିଆରେ ସ୍ୱଗଣନା କରାଯାଇଥିଲା। ଜନଗଣନା ସୂଚନା ଅଧିକାର ଆଇନ ଆର୍ଟିଆଇ ପରିସରଭୁକ୍ତ ହେବ ନାହିଁ ବୋଲି ସରକାରଙ୍କ ପକ୍ଷରୁ କୁହାଯାଇଛି। କଟକ ମହାନଗର ନିଗମ ପକ୍ଷରୁ କଟକ ଆକାଶବାଣୀ କେନ୍ଦ୍ରର କର୍ମଚାରୀମାନଙ୍କୁ ଜନଗଣନା ବାବଦରେ ସଚେତନ କରିବା ପାଇଁ ଏକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ରାଜ୍ୟରେ ତୃଣମୂଳ ସ୍ତରରେ ପ୍ରଶାସନକୁ ଅଧିକ ପ୍ରଭାବଶାଳୀ ଓ ଦାୟିତ୍ୱ ସମ୍ପନ୍ନ କରିବା ଉଦ୍ଦେଶ୍ୟରେ ସରକାର ଓଡ଼ିଶା ପ୍ରଶାସନିକ ସେବା ଓଏଏସ୍ ଗ୍ରୁପ୍ ଏ କନିଷ୍ଠ ବର୍ଗ ଏବଂ ଓଡ଼ିଶା ରାଜସ୍ୱ ସେବା ଅଧିକାରୀଙ୍କ ଲାଗି ନୂତନ ବଦଳି ନୀତି ଜାରି କରିଛନ୍ତି। ସୂଚନା ଅନୁଯାୟୀ ପ୍ରତ୍ୟେକ ବର୍ଷ ଏପ୍ରିଲ 15 ଜୁନ୍ 15 ମଧ୍ୟରେ ବଦଳି ପ୍ରକ୍ରିୟା ଶେଷ କରିବା ପାଇଁ ବିଜ୍ଞପ୍ତିରେ କୁହାଯାଇଛି। ଗୋଟିଏ ସ୍ଥାନରେ ସମ୍ପୃକ୍ତ ଅଧିକାରୀମାନେ ସର୍ବନିମ୍ନ 2 ଓ ସର୍ବାଧିକ 3 ରହିପାରିବେ। ବଦଳି କ୍ଷେତ୍ରରେ ଅଧିକାରୀମାନେ 7 ମଧ୍ୟରେ ନୂତନ କାର୍ଯ୍ୟସ୍ଥଳୀରେ ଯୋଗଦେବାକୁ ପଡ଼ିବ ବୋଲି ସରକାରଙ୍କ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି। କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ା ବ୍ଲକ ଅନ୍ତର୍ଗତ ରାମନଗର ଗ୍ରାମର ମା' ଦରିଆ ରାମଚଣ୍ଡୀ ମନ୍ଦିର ପ୍ରାଙ୍ଗଣରେ ଜମ୍ବୁଦ୍ୱୀପ ମହୋତ୍ସବ 2026 ଓ ଓର୍ମାସ ପଲ୍ଲିଶ୍ରୀ ମେଳା ଆରମ୍ଭ ହୋଇଛି। ଜିଲ୍ଲା ଯୋଜନା ବୋର୍ଡ ଅଧ୍ୟକ୍ଷ ତଥା ମହାକାଳପଡ଼ା ବିଧାୟକ ଡକ୍ଟର ଦୁର୍ଗାପ୍ରସନ୍ନ ନାୟକ ଗତକାଲି ଏହି ମେଳାକୁ ଉଦ୍ଘାଟନ କରି ସ୍ଥାନୀୟ ଲୋକସଂସ୍କୃତି ପରମ୍ପରା ଉପରେ ଆଲୋଚନା କରିଥିଲେ। ମହୋତ୍ସବ 5 ବ୍ୟାପୀ ଚାଲିବ। ରାଜ୍ୟରେ ସଡ଼କ ଦୁର୍ଘଟଣା ହ୍ରାସ ପାଇଁ ସଚେତନତା ସୃଷ୍ଟି କରିବା ଏବଂ ନିୟମ ଉଲ୍ଲଙ୍ଘନକାରୀଙ୍କୁ ନିୟନ୍ତ୍ରଣ ଲାଗି ଗତକାଲିଠାରୁ ଆରମ୍ଭ ହୋଇଥିବା ସ୍ୱତନ୍ତ୍ର ଅଭିଯାନ ଆସନ୍ତା 20 ସୋମବାର ପର୍ଯ୍ୟନ୍ତ ଚାଲିବ। ଏହି ଅଭିଯାନରେ ସ୍ୱତନ୍ତ୍ର ଭାବେ ଭାରିଯାନ ଉପରେ ନଜର ରଖାଯିବ ବୋଲି ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ପୂର୍ବରୁ ଚଳିତ ବର୍ଷ ମାର୍ଚ୍ଚ ମାସରୁ ଏପ୍ରିଲ ମାସ 10 ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ସଡ଼କ ସୁରକ୍ଷା ଅଭିଯାନ ହୋଇଥିଲା। ଭିତରକନିକା ଜାତୀୟ ଉଦ୍ୟାନ ଆସନ୍ତା ମେ ମାସ 1 ଜୁଲାଇ 31 ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ। ବଉଳା କୁମ୍ଭୀରଙ୍କ ପ୍ରଜନନ ଋତୁ ଆରମ୍ଭ ହେଉଥିବାରୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ୱରୂପ ପର୍ଯ୍ୟଟକମାନଙ୍କ ପାଇଁ ଭିତରକନିକା ବନ୍ଦ ରହିବ ବୋଲି ରାଜନଗର ବନଖଣ୍ଡ ପକ୍ଷରୁ କୁହାଯାଇଛି। ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ ଆସନ୍ତା ମଇ 1 30 ତାରିଖ ମଧ୍ୟରେ ନୂଆ ହିତାଧିକାରୀମାନେ ଆବେଦନ କରିପାରିବେ। ଏ ସମ୍ପର୍କରେ ସୂଚନା ଦେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍ତି, ସୁଭଦ୍ରା ଯୋଜନାରେ ସାମିଲ ହେବା ପାଇଁ 21 ବୟସର ଯୁବତୀମାନେ ଆବେଦନ କରିପାରିବେ। ଅନ୍ଲାଇନ୍ ମାଧ୍ୟମରେ ଆବେଦନ ସମୟରେ ବୈଷୟିକ ତ୍ରୁଟି ପରିଲକ୍ଷିତ ହେଲେ ଧାର୍ଯ୍ୟ ଅବଧିକୁ ଆଉ 5 ବୃଦ୍ଧି କରାଯିବ ବୋଲି ଶ୍ରୀମତୀ ପରିଡ଼ା କହିଛନ୍ତି। ଖୋର୍ଦ୍ଧା ଜିଲ୍ଲା କ୍ରୀଡ଼ା ସଂସଦ ଆନୁକୂଲ୍ୟରେ ଖୋର୍ଦ୍ଧା ଷ୍ଟାଡିୟମରେ ମୁଖ୍ୟମନ୍ତ୍ରୀ ଖୋଖୋ ପ୍ରତିଯୋଗିତାରେ 240 ଜଣ ପ୍ରତିଯୋଗୀ ଅଂଶଗ୍ରହଣ କରିଥିବାବେଳେ 20 ଜଣ କ୍ରୀଡ଼ା ଶିକ୍ଷକ ପ୍ରତିଯୋଗିତାକୁ ପରିଚାଳନା କରିଥିଲେ। ନୂଆପଡ଼ା ଜିଲ୍ଲାରେ ସିଏମ୍ ଟ୍ରଫି 2026 ଅନ୍ତର୍ଗତ 14 କମ୍ ବୟସର ବାଳକ ଓ ବାଳିକା ବିଭାଗର ଜିଲ୍ଲାସ୍ତରୀୟ ଖୋଖୋ ପ୍ରତିଯୋଗିତାରେ ବାଳକ ବିଭାଗର 4 ଦଳ ଓ ବାଳିକା ବିଭାଗରେ 2 ଦଳ ଅଂଶଗ୍ରହଣ କରି ଚୂଡ଼ାନ୍ତ ପ୍ରତିଯୋଗିତାରେ ଭାଗ ନେଇଥିଲେ। ରାଜ୍ୟର 11 ଜିଲ୍ଲାକୁ ଆସନ୍ତା 24 ପର୍ଯ୍ୟନ୍ତ ଗରମ ଓ ଗୁଳୁଗୁଳି ଅନୁଭୂତ ହେବା ନେଇ ସତର୍କତା ଜାରି କରାଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଆସନ୍ତା 6 ପର୍ଯ୍ୟନ୍ତ ଗ୍ରୀଷ୍ମ ପ୍ରବାହ ବୃଦ୍ଧି ପାଇବା ସହ ଦିନ ତାପମାତ୍ରା 4 ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବାର ସମ୍ଭାବନା ରହିଛି। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।